ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେରଳ ୱାୟାନାଡ଼ରେ ଆଜି ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ କୁସ୍ତି ଯୋଦ୍ଧା ଅମନ ସେହରାୱତଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ବ୍ରାଜିଲରେ ବିମାନ ଦୁର୍ଘଟଣାରେ 61 ମୃତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳର ୱାୟାନାଡ଼ରେ ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିବେ। ସେ କନ୍ନୁର ଯିବେ ଏବଂ ସେଠାରୁ ୱାୟାନାଡ଼ର ଭୂସ୍କଳନ ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ନିରୀକ୍ଷଣ କରିବେ। ଶ୍ରୀ ମୋଦି ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ମଧ୍ୟ ପରିଦର୍ଶନ କରିବେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଲୋକଙ୍କ ସ୍ଥାନାନ୍ତର ଉଦ୍ୟମ ସମ୍ପର୍କରେ ଅବଗତ କରାଯିବ। ଶ୍ରୀ ମୋଦି ରିଲିଫ୍ କ୍ୟାମ୍ପ ପରିଦର୍ଶନ କରି ଚାଲିଥିବା ଥଇଥାନ କାର୍ଯ୍ୟର ସମୀକ୍ଷା କରିବେ ଏବଂ ପରେ ଡାକ୍ତରଖାନା ଯାଇ ଆହତମାନଙ୍କ ସହ ଆଲୋଚନା କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଯୋଗଦେବେ, ଯେଉଁଥିରେ ତାଙ୍କୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ବିଷୟରେ ସୂଚନା ଦିଆଯିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। 2024-25ରୁ 2028-29 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟ କରିବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଗଣମାଧ୍ୟମକୁ କହିଛନ୍ତି, ଏହି ଯୋଜନାରେ 3 କୋଟି ନୂଆ ଘର ନିର୍ମାଣ କରାଯିବ। ସେଥିମଧ୍ୟରୁ ଗ୍ରାମାଞ୍ଚଳରେ 2 କୋଟି ଓ ସହରାଞ୍ଚଳରେ 1 କୋଟି ଘର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଏହି ଯୋଜନା ପାଇଁ 3,60,000 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣର ବ୍ୟବସ୍ଥା ରହିଛି ଏବଂ ଆର୍ଥିକ ଦୁର୍ବଳ ବର୍ଗ, ନିମ୍ନ ଆୟ ବର୍ଗ ଓ ମଧ୍ୟମ ଆୟ ବର୍ଗଙ୍କ ପାଇଁ 25 ଲକ୍ଷ ଟଙ୍କାର ଗୃହଋଣ ଉପରେ 4% ସୁଧ ସବ୍ସିଡି ଦିଆଯିବ ବୋଲି ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତାବିତ ସ୍ୱଚ୍ଛ ପ୍ଲାଣ୍ଟ କାର୍ଯ୍ୟକ୍ରମକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, 1,765 କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଏହି ପଦକ୍ଷେପ ଦେଶର ଉଦ୍ୟାନ କୃଷି କ୍ଷେତ୍ର ପାଇଁ ପଥ ପ୍ରଦର୍ଶକ ହେବ। ସେ କହିଛନ୍ତି, ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମ ଭୂତାଣୁମୁକ୍ତ ହେବ ଏବଂ କୃଷକମାନଙ୍କୁ ଉନ୍ନତମାନର ବୃକ୍ଷରୋପଣ ସାମଗ୍ରୀ ଉପଲବ୍ଧ କରାଯାଇପାରିବ, ଯାହା ଅମଳ ବୃଦ୍ଧି କରିବ ଏବଂ କୃଷକଙ୍କ ଆୟରେ ଉନ୍ନତି ଆଣିବ। ଉନ୍ନତ ଜୈବ ଇନ୍ଧନ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ଜୀବନ ଯୋଜନାର ସମ୍ପ୍ରସାରଣକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ବର୍ଦ୍ଧିତ ଯୋଜନାକୁ 2028-29 ପର୍ଯ୍ୟନ୍ତ ଆଉ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏହି ପ୍ରକଳ୍ପରେ 1,969 କୋଟି ଟଙ୍କା ବିନିଯୋଗ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣ ନେଇ ନିକଟରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ଭିଧାନର ବ୍ୟବସ୍ଥା ପ୍ରତି ଏନ୍ଡିଏ ସରକାର ପ୍ରତିଶ୍ରତିବଦ୍ଧ ବୋଲି କ୍ୟାବିନେଟ୍ର ମତ ରହିଛି। ସମ୍ଭିଧାନରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣରେ କ୍ରିମି ଲେୟର ବ୍ୟବସ୍ଥା ନାହିଁ ଏବଂ ଏସ୍ସିଏସ୍ଟିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସମ୍ଭିଧାନ ଅନୁଯାୟୀ ହେବା ଉଚିତ ବୋଲି କ୍ୟାବିନେଟ୍ ନିଷ୍ପଭି ନେଇଥିବା ସେ କହିଛନ୍ତି। ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। ସଂସଦର ବଜେଟ୍ ଅଧିବେଶନ ଗତମାସ 22 ତାରିଖରେ ଆରମ୍ଭ ହୋଇଥିଲା। ଏହା ଆସନ୍ତା ସୋମବାର ଦିନ ଶେଷ ହେବାର ଥିଲା। ବାଚସ୍କତି ଓମ୍ ବିର୍ଲା କହିଛନ୍ତି, ଏହି ଅଧିବେଶନ କାଳରେ 115 ଘଣ୍ଟା ଧରି 15ଟି ବୈଠକ ଅନୁଷ୍ଠିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତମାସ 23 ତାରିଖରେ ଚଳିତ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ। କେନ୍ଦ୍ରୀୟ ବଜେଟ୍କୁ ନେଇ ଗୃହରେ 27 ଘଣ୍ଟା 29 ମିନିଟ୍ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି, ଚଳିତ ଅଧିବେଶନରେ 12ଟି ସରକାରୀ ବିଲ୍ ଉପସ୍ଥାପିତ ହୋଇଥିଲା। ଏହା ମଧ୍ୟରୁ 4ଟି ବିଲ୍ ଲୋକସଭାରେ ପାରିତ ହୋଇଛି।